ତୁମର ଗତ ବର୍ଷ କଥା କିଛି ମନେ ଅଛି ନା ନାହିଁ?
କୋଉ କଥା?
ଆରେ ଠିକ ଆଜିର ଦିନରେ ଆମେ ବାହାଘର ପୂର୍ବରୁ ଲୁଚିକି ଯୋଉ ପୁରୀ ବୁଲିବା ପାଇଁ ଯାଇଥିଲେ।
ଆରେ ବାବା ମୋର ସବୁ କଥା ମନେ ଅଛି, କେମିତି ଭୁଲିଯିବି।
କଳ୍ପନାଟେ ନା ତୁ ସପନ ସୁନ୍ଦରୀ, ତୋ ରୂପକୁ ପଡ଼ିବା ପାଇଁ ମୋର ନାହିଁ ସେ ଚାତୁରୀ। ତୁ ସାଙ୍ଗ ସାଥି ମେଳେ ବାଟ ଚାଲୁଥିଲେ କାହିଁକି ଫୁଲେଇ ମୋ ମନ ଏକା ରହୁନି।
ଜୟ।
ଜୀବନରେ ସବୁ ଖୁସି ମୁଁ ସେଇଦିନ ପାଇଗଲି ଯୋଉଦିନ ତୋ ହାତର ସିନ୍ଦୁର ମୋ ମଥାରେ ଲାଗିଲା। ଏ ଜୀବନରେ ଦୁଃଖ କଷ୍ଟ ତ ବହୁତ ଆସିଥିଲା, କିନ୍ତୁ ତତେ ପାଇଲା ପରେ ସବୁ କିଛି ଭୁଲିଗଲି।